ଭିୟର୍ସ ଏମିତି ମିଠାଳିଆ ମଜା କଥା ଜାଣିବା ପାଇଁ ଆପଣମାନେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍କୁ ଭଲ କରି ଚିପି ଦିଅନ୍ତୁ, ଯାହାଦ୍ୱାରା ଆପଣମାନେ ଆମ ଚ୍ୟାନେଲର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇପାରିବେ। ହେଇଟି ଶୁଣୁଛ ଶୁଣୁଛୁ ନା ନାଇଁ ମ?
ଓ ଏ ଆସ୍ତେ କହିଲେ ହବନି, ସାଉଣ୍ଡ ବକ୍ସ ଭଳିଆ ଚିଲଉଛ।
ମୋ ପାକେଟଟା ତ ସବୁବେଳେ ତମକୁ ସାଉଣ୍ଡ ବକ୍ସ ଭଳିଆ ଶୁଭୁଛି। ନାଇଁ
ନାଇଁ ଟିକେ ସରାଗରେ କହିଲେ ହୁଅନ୍ତାନି।
ଓହୋ ମୁଁ ସରାଗ ଯୋଉ ତ ସରାଗିଆ ମୋର ତୋଟା, ୟାକୁ ମିଠା କରି ଡାକିବି?
ସେ କଥା ଛାଡ଼, କ'ଣ ହେଇଛି କୁହ।
ଆଜି ମୁଁ ରୋଷେଇ କରିପାରିବିନି, ନିଜେ ରୋଷେଇ କରି ଖାଇବ।
ରାତି ସାରା ପେଲି ପେଲି ମୁଁ ହାଲିଆ, ଆଖି ମାଡ଼ି ପଡ଼ୁଛି, ଏଇଥିରେ କେମିତି ରୋଷେଇ କରିବି କହିଲ?
ତମେ ତମର ରାତିକି ପଳଉଛ, ସକାଳ ଯାଏ ଅନିଦ୍ରା ହେଇ ପେଲୁଛ, ଭାବୁଛ ମୁଁ କ'ଣ ଶୋଇ ପଡ଼ୁଛି? ମୁଁ ବି ରାତି ସାରା ମୂଷା ବାଡ଼ଉଛି।
କାଇଁ ତମେ ରାତିରେ ଶୋଉନ?
ଆଉ କୁହନି, ତମର ଯଦି ରାତିରେ ଡ୍ୟୁଟି କରିବାର ଥିଲା ମତେ ବାହା ହଉଥିଲ କାହିଁକି? ଆଚ୍ଛା ତମେ କି ଚାକିରି କରୁଛ କହିଲ?
ପେଲା ପେଲି ଚାକିରି
ମାନେ?
ଏ ମାଙ୍କେରା ପଥରକୁ ଟ୍ରକ ଉପରୁ ପେଲି ପେଲି ତଳେ ଅଙ୍ଗଡ଼ କରୁଛି।
କାଇଁ ଦିନରେ କରୁନ?
ଇଏ ପୁରା ଚୋରା ବେପାର, ପଥର ଖଣିରୁ ବିନା ନିଲାମରେ ପଥର ଚାଲାଣ।
ହଉ ରାତିରେ ତମେ ପେଲା ପେଲି କର, ଆଉ ଦିନରେ ହଲା ହଲି କର, ମୁଁ ଚାଲିଲି ମୋ ବାପ ଘରକୁ।
ଏ ରୁହ 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 ରୁହ, କ'ଣ ହଲେଇବି? ନାଇଁ ନାଇଁ କ'ଣ ହଲେଇବି?
କ'ଣ ହଲେଇବ? ନାଇଁ ନାଇଁ କ'ଣ ହଲେଇବ? ଇଏ କଟଚୁଲି ଆଉ ପିଠା ଖରିକା ହଲେଇ ହଲେଇ ନିଜେ ରୋଷେଇ କର, ମୁଁ ଚାଲିଲି ମୋ ବାପ ଘରକୁ। ଯାହା ତ ନିଜେ ଦେଖିଲେ, ଆପଣ ଅନ୍ୟମାନଙ୍କୁ ଦେଖାଇବା ପାଇଁ ଏଇ ଭିଡ଼ିଓଟିକୁ ସେୟାର କରନ୍ତୁ, ଆଉ ସେଇ ଖୁସିରେ ଏଇଠି ରହିଲୁ ଦର୍ଶକ ବନ୍ଧୁ, ପୁଣି ଆସିବୁ ଆଉ ଏକ ନୂଆ ଅଧ୍ୟାୟ ସହିତ। ସେ ପର୍ଯ୍ୟନ୍ତ ଟିକିଏ କାଠ ହେଇଯାଆନ୍ତୁ।